ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ। ମୁଖ୍ୟମନ୍ତ୍ରୀ ଆଜି ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳର କଲେ କ୍ଷୟକ୍ଷତି ଆକଳନ। ସୁଭଦ୍ରା ପୋର୍ଟାଲ ଆସନ୍ତା ମାସ 9 ତାରିଖ ପରେ ଖୋଲିବ, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରକୁ ସଶକ୍ତ କରିବା ପାଇଁ ଶୁଭାରମ୍ଭ ହେଲା ସ୍ୱତନ୍ତ୍ର ଆପ୍। ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଇସ୍ରୋ ପକ୍ଷରୁ ଆଜି ସନ୍ଧ୍ୟାରେ ମିସାର ସାଟେଲାଇଟ୍ର ହେବ ଉତ୍କ୍ଷେପଣ। ଏବଂ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି ପାଇଁ ସନ୍ଧ୍ୟା 6ଟାରୁ 4 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଆକାଶମାର୍ଗରୁ ଭଦ୍ରକ, ବାଲେଶ୍ୱର ଓ ଯାଜପୁର 3ଟି ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଡିକେ ସିଂ ରାଜ୍ୟରେ ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲାର କ୍ଷୟକ୍ଷତି ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, 3ଟି ଜିଲ୍ଲାର 8ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି।
ରନ୍ଧା ଖାଦ୍ୟ ଲୋକମାନଙ୍କୁ ଦିଆଯାଉଛି। ଏ ରନ୍ଧା ଖାଦ୍ୟ ଆଗାମୀ ଆହୁରି 7 ଦିନ ପର୍ଯ୍ୟନ୍ତ ଦିଆଯିବ। ରିପୋର୍ଟ ପାଇଲା ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ ସହାୟତା ଦିଆଯିବ ଏବଂ ରାସ୍ତାର ମରାମତି ସାଙ୍ଗରେ ଘର ସମ୍ପୂର୍ଣ୍ଣ ଯେଉଁଠି ଭାଙ୍ଗି ଯାଇଛି ସେ ଲୋକମାନଙ୍କୁ ଘର ଦେବାର ବ୍ୟବସ୍ଥା କଥା ସରକାର ଚିନ୍ତା କରୁଛନ୍ତି। ଏବଂ ଯେଉଁ ଘରଗୁଡ଼ିକ ଆଂଶିକ ଭାବରେ ଯଦି ଭାଙ୍ଗି ଯାଇଛି ତା ଉପରେ ମଧ୍ୟ ତାର ମରାମତି ବା ରିପେୟାରିଂ କେମିତି ହେବ ସେ କଥାକୁ ରିପୋର୍ଟ ଆସିଲା ପରେ ତ୍ୱରିତ ପର୍ଯ୍ୟାୟରେ କରାଯିବ।
ରାଜ୍ୟରେ ଆସନ୍ତା ମାସ 9 ତାରିଖ ପରେ ସୁଭଦ୍ରା ପୋର୍ଟାଲ ଖୋଲିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ତୃତୀୟ କିସ୍ତି ଟଙ୍କା ମିଳିବା ପରେ ସୁଭଦ୍ରା ପୋର୍ଟାଲ ଖୋଲିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
ଯଦି ରିଜେକ୍ସନ ଠିକ ହେଲା ତାହେଲେ ଆଉ ମିଳିବନି। ଅଗଷ୍ଟ 9ରେ ସୁଭଦ୍ରା ତୃତୀୟ କିସ୍ତି ମିଳିବ। ଆଜି ପାଖାପାଖି 2 ଲକ୍ଷର ରିଜେକ୍ସନ ଅଛି। କାରଣ ହେଉଛି କି ପ୍ରଥମ କିସ୍ତି ନେଲା ପରେ କିଛି ଆଇଟି ରିଟର୍ଣ୍ଣ ଦେଇଦେଇଛନ୍ତି, କିଏ ଗାଡ଼ି କିଣିଦେଇଛି ବା 5 ଏକର ଜମି ତାଙ୍କ ନାଁରେ ଆସିଛି। ଆମେ ଅଗଷ୍ଟ 9 ପରେ ଆର ସର୍ଭେ ହେବ ପୁଣି ଆଉ ଥରେ ଏବଂ ଯେଉଁମାନେ ଏଲିଜିବୁଲ ଲୋକ ସେମାନେ ପାଇବେ ଏବଂ ଅଗଷ୍ଟ 9 ପରେ ପୁଣି ପୋର୍ଟାଲ ଅନ୍ ହେବ। ଯେଉଁମାନଙ୍କୁ 21 ହେଇଯାଇଥିବ ସେମାନେ ସାମିଲ ହେବେ।
21 ବର୍ଷ ହୋଇଥିବା ଯୁବତୀ ଯୋଜନାରେ ଯୋଡ଼ି ହେବା ପାଇଁ ପୋର୍ଟାଲରେ ଆବେଦନ କରିପାରିବେ। ବର୍ତ୍ତମାନ 2 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଇଛି। ବିଭିନ୍ନ କାରଣରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଜନା ସହ ଯୋଡ଼ିବା ପାଇଁ ଆଉଥରେ ସର୍ଭେ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଯେଉଁ ହିତାଧିକାରୀଙ୍କୁ 60 ବର୍ଷ ପୂରିଛି ସେମାନଙ୍କୁ ଭତ୍ତା ଦେବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ପଠାଯାଇଛି। ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରକୁ ସଶକ୍ତ କରିବା ପାଇଁ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ସ୍ୱତନ୍ତ୍ର ଆପ୍ର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀମାନଙ୍କ ଦକ୍ଷତା ବିକାଶ କର୍ମଶାଳାରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଡିଜିଟାଲ ସାଧନାର ଉପଯୋଗରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆହୁରି ସଶକ୍ତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଅବସରରେ ଆପ୍ର ବିକାଶ ପାଇଁ ଏନ୍ଆଇପିସିସିଡି ସହ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟର ସମସ୍ତ ଅଙ୍ଗନବାଡ଼ିର ନିଜସ୍ୱ ଗୃହ ନିର୍ମାଣ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ଖାଦ୍ୟ ସଠିକ୍ ଭାବେ ଅଙ୍ଗନବାଡ଼ିରେ ପହଞ୍ଚୁଛି କି ନାହିଁ ତାର ତଦାରଖ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ସିଡିପିଓମାନଙ୍କୁ ପରାମର୍ଶ ଦେଇଛନ୍ତି। କୋଇଲା ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ସ୍ଥାନରେ ରହିଛି ବୋଲି ଲୋକସଭାରେ କୋଇଲା ଏବଂ ଖଣି ମନ୍ତ୍ରୀ ଜି କିଷାନ ରେଡ୍ଡୀ ସୂଚନା ଦେଇଛନ୍ତି। 2024-25 ମସିହାରେ ରାଜ୍ୟର ବିଭିନ୍ନ କୋଇଲା ଖଣିରୁ 268.36 ମିଲିୟନ୍ ଟନ୍ କୋଇଲା ଉତ୍ପାଦନ ହୋଇଥିବା ବେଳେ ବାହାର ରାଜ୍ୟ ଓ ଦେଶକୁ 254.63 ମିଲିୟନ୍ ଟନ୍ ଯୋଗାଣ କରାଯାଇଛି। ଗତ 3 ବର୍ଷ ମଧ୍ୟରେ କୌଣସି ଶକ୍ତିକେନ୍ଦ୍ରରେ କୋଇଲା ସଙ୍କଟ ସୃଷ୍ଟି ହୋଇନାହିଁ। ପଦ୍ମ ସମ୍ମାନ ପାଇଁ ମନୋନୟନ ଓ ସୁପାରିଶ ଅବଧି ଆସନ୍ତା ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ପୁରସ୍କାର ଲାଗି ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ ମାଧ୍ୟମରେ ଅନ୍ଲାଇନ୍ରେ ମନୋନୟନଗୁଡ଼ିକୁ ଗ୍ରହଣ କରାଯିବ। ପଦ୍ମ ସମ୍ମାନ 2026 ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସରେ ଘୋଷଣା କରାଯିବ। ଏଥିଲାଗି ଚଳିତ ବର୍ଷ 15 ମାର୍ଚ୍ଚରୁ ମନୋନୟନ କାର୍ଯ୍ୟ ଆରମ୍ଭ ହୋଇଛି। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ମଧ୍ୟରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ରହିଛି। ଏହି ସମ୍ମାନ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଥାଏ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ପକ୍ଷରୁ ଆଜି ନାସା ଇସ୍ରୋ ସିନ୍ଥେଟିକ୍ ଆପର୍ଚର ରାଡାର ନିସାର ସାଟେଲାଇଟ୍ର ଉତ୍କ୍ଷେପଣ କରାଯିବ। ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସନ୍ଧ୍ୟା 5:40 ଜିଏସ୍ଏଲ୍ଭି F-16 ରକେଟ୍ ମାଧ୍ୟମରେ ଏହି ସାଟେଲାଇଟ୍କୁ ଉତ୍କ୍ଷେପଣ କରାଯିବ। ଏଥିପାଇଁ ଗତକାଲି ଅପରାହ୍ନ 2:10 ଅବଗଣନା ଆରମ୍ଭ ହୋଇଛି। ପ୍ରତି 12 ଦିନରେ ସମଗ୍ର ପୃଥିବୀକୁ ତର୍ଜମା କରିବା ଏହି ମିଶନର ଲକ୍ଷ୍ୟ। ଜଳବାୟୁ ପରିବର୍ତ୍ତନ ଏବଂ ବିପର୍ଯ୍ୟୟ ପ୍ରତିକ୍ରିୟା ସମ୍ପର୍କିତ ଫଟୋଚିତ୍ର ଏହି ସାଟେଲାଇଟ୍ ପ୍ରଦାନ କରିବ ବୋଲି ଜଣାପଡ଼ିଛି। ପ୍ରାକୃତିକ ବିପର୍ଯ୍ୟୟ, ପରିବେଶଗତ ଅବକ୍ଷୟ, ଭୂକମ୍ପ ଭଳି ଗତିଶୀଳ ପ୍ରକ୍ରିୟାଗୁଡ଼ିକୁ ଏହି ସାଟେଲାଇଟ୍ ନିରୀକ୍ଷଣ କରିବା ସହ ଏ ସମ୍ପର୍କିତ ତଥ୍ୟ ପ୍ରଦାନ କରିବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଜି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ବୋର୍ଡ ଅଫିସର କର୍ମଚାରୀଙ୍କୁ କ୍ରାଇମ୍ବ୍ରାଞ୍ଚ ଜେରା କରୁଥିବା ଜଣାପଡ଼ିଛି। ପୂର୍ବରୁ ଓଟିଇଟି ପରୀକ୍ଷା ବାତିଲ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବୋର୍ଡ କାର୍ଯ୍ୟାଳୟର ଅତିରିକ୍ତ ସଚିବଙ୍କ ସମେତ 6 ଅଧିକାରୀଙ୍କ ବଦଳି କରାଯାଇଛି। ଚଳିତ ମାସ 20 ତାରିଖରେ ଓଟିଇଟି ପରୀକ୍ଷା ହେବା ପାଇଁ ସ୍ଥିର ହୋଇଥିଲା, ମାତ୍ର ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ପରୀକ୍ଷାକୁ ବୋର୍ଡ ପକ୍ଷରୁ ସ୍ଥଗିତ ରଖାଯାଇଛି। ଶ୍ରାବଣ ଶୁକ୍ଳ ଷଷ୍ଠୀ ତିଥିରେ ଆଜି ଶ୍ରୀବିଗ୍ରହମାନଙ୍କର ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ନୀତି ଶେଷ ହେବା ପରେ ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଜିଲ୍ଲାରେ ଆନ୍ତର୍ଜାତିକ ସମବାୟ ବର୍ଷ ଆୟୋଜିତ ହୋଇଯାଇଛି। ସମବାୟ ସମିତି ଉପନିବନ୍ଧକ ଡିଆର୍ସିଏସ୍ ସୁନିତା ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମବାୟ କିପରି ସମାଜକୁ ସୁଦୃଢ଼ ଓ ଆର୍ଥିକ ସମୃଦ୍ଧ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଲାରେ 245 ପ୍ୟାକ୍ସ କାର୍ଯ୍ୟ କରୁଥିବା ବେଳେ ଗତ ଖରିଫ ବର୍ଷରେ ସମବାୟ ବିଭାଗ ମାଧ୍ୟମରେ 18 ଲକ୍ଷରୁ ଉର୍ଦ୍ଧ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି ବୋଲି ବୈଠକରୁ ସୂଚନା ମିଳିଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ କୃଷି ବିଭାଗ ପକ୍ଷରୁ ଶ୍ରୀଅନ୍ନ ଯୋଜନା କୃଷିରଥର ଶୁଭାରମ୍ଭ ହୋଇଯାଇଛି। ବିଭିନ୍ନ ଗ୍ରାମ ପଞ୍ଚାୟତରେ ଏହି ରଥ ପରିକ୍ରମା କରି ଚାଷୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଜବର ସେଠୀ କହିଛନ୍ତି। କେନ୍ଦ୍ରାପଡ଼ା ମୁଖ୍ୟ ଡାକଘର ସମେତ ଏହାର ଅଧୀନରେ ଥିବା ସମସ୍ତ ଉପଡାକଘର ଓ ଶାଖା ଡାକଘର ଆସନ୍ତା ଶନିବାର ଦିନ ବନ୍ଦ ରହିବ ବୋଲି ଡାକ ଅଧୀକ୍ଷକ ଦେବପ୍ରସାଦ ଶତପଥୀ ସୂଚନା ଦେଇଛନ୍ତି। ଡାକ ବିଭାଗ ପକ୍ଷରୁ ନୂତନ ସଫ୍ଟୱେୟାର କାର୍ଯ୍ୟକାରୀ କରାଯିବାକୁ ଥିବାରୁ ଡାକଘରକୁ ବନ୍ଦ ରଖାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବୌଦ୍ଧ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟଠାରେ ଭିନ୍ନକ୍ଷମ ଶିଶୁଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଛି। ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମଙ୍କୁ ଏହି ଉପକରଣ ବଣ୍ଟନ କରିଥିଲେ। ଏଥିସହ ଶିବିରରେ ଭିନ୍ନକ୍ଷମ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଭିଜିଲାନ୍ସ ମନିଟରିଂ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ 1995 ନିୟମ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟରେ ଯୋଗ ଦେଇଥିଲେ। ପାଣିପାଗ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 20 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସ୍ୱାଭାବିକଠାରୁ 13% ଅଧିକ ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର 4 ବ୍ଲକ ତିହିଡ଼ି, ଧାମନଗର, ବାସୁଦେବପୁର, ଚାନ୍ଦବାଲିରେ ସ୍କୁଲକୁ ଗୋଟିଏ ଦିନ ପାଇଁ ଛୁଟି ଘୋଷଣା କରାଯାଇଥିବା ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି। ହୀରାକୁଦ ଜଳଭଣ୍ଡାରରେ ମଧ୍ୟାହ୍ନ 12:00 ସୁଦ୍ଧା ଜଳସ୍ତର 612.23 ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 1,58,332 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟ ମଧ୍ୟରେ 14 ସ୍ଲୁଇସ୍ ଗେଟ୍ ଦେଇ 2,50,275 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟମନ୍ତ୍ରୀ ଆଜି ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳର କଲେ କ୍ଷୟକ୍ଷତି ଆକଳନ। ସୁଭଦ୍ରା ପୋର୍ଟାଲ ଆସନ୍ତା ମାସ 9 ତାରିଖ ପରେ ଖୋଲିବ, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରକୁ ସଶକ୍ତ କରିବା ପାଇଁ ଶୁଭାରମ୍ଭ ହେଲା ସ୍ୱତନ୍ତ୍ର ଆପ୍। ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଇସ୍ରୋ ପକ୍ଷରୁ ଆଜି ସନ୍ଧ୍ୟାରେ ନିସାର ସାଟେଲାଇଟ୍ର ହେବ ଉତ୍କ୍ଷେପଣ। ଏବଂ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ପାଇଁ ସନ୍ଧ୍ୟା 6:00 4 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।